ओम शांति ओम शांति। आज 2 मार्च 2025 आज अव्यक्त महावाक्य पुनरावृत्ति तारीख 15 अक्टूबर 2004। मूल्यर हेडिंग जणंकु प्रत्यक्ष करिबा पई एकरस स्थिति रे स्थित हुओ सोमानरे रुह समस्तंकु सम्मान दियो। जणंकु प्रत्यक्ष करिबा पई एकरस स्थिति रे स्थित हुओ सोमानरे रुह समस्तंकु सम्मान दियो। आजि बाप दादा प्रत्येक संतानर मस्तकरे तीनोटी भाग्यर तारका चमकु थिबार देखुछंती। गोटिए हेला परमात्मा पालनार भाग्य, परमात्मा पाठ पढ़ार भाग्य एवं परमात्मा वरदानर भाग्य। एहिभळी तीनोटी तारका समस्तंक मस्तकरे देखुछंती। गोटे हेला परमात्मा पालनार भाग्य, अन्यटी परमात्मा पाठ पढ़ार भाग्य एवं तृतीयटी हेला परमात्मा वरदानर भाग्य। एहिभळी तीनोटी तारका समस्तंक मस्तकरे देखुछंती। कौन तुमे माने मध्य निजर भाग्यर चमकु थिबा तारका को देखुछ त देखा जाउछि त एई भली श्रेष्ठ भाग्यर तारका सारा विश्व भितरे अन्य कहार मस्तकरे चमकु थिबार देखा जीव नाही। तेबे एही भाग्यर तारका त समस्तंक मस्तकरे चमकुछि किंतु केउठी केउठी चमकरे अंतर देखा जाउछि। कहार चमक बहुत शक्तिशाली अटे तो आउ कहार मध्यम धरणर अटे किंतु भाग्य विधाता समस्तंकु एका भली ही भाग्य देइछंती। काकु स्पेशल भाग्य देइनाहंती। पालना मध्य एका भली, पाठपढ़ा मध्य समस्तंकु एकाठी पढ़ाइछंती। वरदान मध्य एका भली समस्तंकु मिलिछि। सारा विश्वर कोण अनुकोणरे सर्वदा गोटिए ही पाठ पढ़ा जाउछि। एहा मध्य चमत्कारी अटे जहाकि गोटिए ही मुरली, गोटिए तारीख एवं अमृत बेलार समय मध्य निज निजर देशर समय अनुसारे हेले मध्य गोटिए ही अटे एवं वरदान मध्य गोटिए ही अटे, स्लोगान मध्य गोटिए ही अटे। एथिरे कौनसी फरक अछि कि अमेरिका एवं लंडन भितरे कौनसी फरक अछि कि नाही ना। तेबे भाग्यर तारकार चमकरे अंतर काहेकि रहिछि। अमृत बेलार पालना मध्य बाप दादा चारिआडर पिलामानंक पई एकाभळी देउछंती। निरंतर जोग करिवार विधि मध्य समस्तंकु सेही गोटिए ही मिलिछि। पुणि भी क्रमान्वय काहेकि हेउछि। यदि विधि गोटिए तेबे सिद्धि प्राप्तिरे अंतर काहेकि रहुछि। बाप दादांकर चारिआडर पिलामानंक प्रति स्नेह मध्य एकाभळी ही अटे। पुरुषार्थ हिसाबरे शेष नंबररे रहिथिबा पिला प्रति मध्य स्नेह समान ही अटे। बरं शेष नंबर वाला प्रति स्नेह सहित दयार भावना मध्य रही जे एही लास्ट नंबर पिलाटी फास्ट अर्थात तीव्र पुरुषार्थ करी फास्ट नंबर अर्थात प्रथम नंबर रे आसी जाओ। तेबे तुमे माने मध्य दूर दूरांतरु आसी जो माने एठारे पहुंची जाई छ किपरि पहुंची छ परमात्मा स्नेह तुम मानको टाणी आनी ना स्नेहर डोरी रे टाणी हुई आसी जाई छ। तेणु बाप दादांकर समस्तंक सहित स्नेह रहिछि। समस्ते एही भली भावुछ ना मन भितरे प्रश्न उठुछि कि मो प्रति समान स्नेह अछि ना कम अछि। बाप दादांकर स्नेह प्रत्येक संतान प्रति परस्पर ठारु अधिक अटे एवं एही परमात्मा स्नेह ही सबु पिलांकर विशेष पालनार आधार अटे। एमिति त समस्ते भावुछ बाप दादांक प्रति मोर बहुत स्नेह अछि ना अन्य मानकर स्नेह अधिक अटे मोर कम। एही भली भावुछ कि मोर बहुत स्नेह अछि भावुछ ना। एहा ठीक कथा ना कौन पांडव माने एहा ठीक कथा ना। समस्ते कहुछ मेरा बाबा एमिति तो कहुना हो जे सेंटर इंचार्ज कर बाबा, दादींकर बाबा, जानकी दादींकर बाबा कहुछ कि नाही ना मेरा बाबा कहुछ। जदि तुमे मोर बाबा बोली कहिलो एवं बाबा मध्य कहिले मोर संतान तेबे सेही गोटिए मोर शब्द रे ही पिला माने बाबांकर होई गले एवं बाबा पिला मानंकर होई गले। कौनसी मेहनत लागिला कि लागिला मेहनत किछि किछि लागिला कि नाही ना केबे केबे तो लागुछि ना। कौन मेहनत लागुछि ना नाही लागुछि ତେବେ ମେହନତ ଲାଗିଲେ ପୁଣି କ'ଣ କରୁଛ? ଥକି ଯାଉଛ କି? ଯଦି ଦିଲର ସହିତ ଅତି ସ୍ନେହର ସହିତ କହିବ ମେରା ବାବା, ତେବେ ମେହନତ ମହବତରେ ପରିବର୍ତ୍ତିତ ହୋଇଯିବ। ତେବେ ତୁମେମାନେ ମେରା ବାବା କହିବା ମାତ୍ରେ ହିଁ ବାବାଙ୍କ ପାଖରେ ତୁମର ଶବ୍ଦ ପହଞ୍ଚି ଯାଉଛି ଏବଂ ବାବା ମଧ୍ୟ ଅତିରିକ୍ତ ସାହାଯ୍ୟ ଦେଉଛନ୍ତି। କିନ୍ତୁ ଏହା ଦିଲର ସଉଦା ଅଟେ, ମୁଖର ସଉଦା ନୁହେଁ, ଦିଲର ସଉଦା। ତେବେ ଏହି ଦିଲର ସଉଦା କରିବାରେ ତ ସମସ୍ତେ ବୁଦ୍ଧିମାନ ଅଟ ନା? ଜଣା ଅଛି ନା? କ'ଣ ପଛବାଲାଙ୍କୁ ଜଣା ଅଛି? ସେଥିପାଇଁ ତ ପହଞ୍ଚି ଯାଇଛ ନା? କିନ୍ତୁ ସବୁଠାରୁ ଦୂର ଦେଶବାଲା କିଏ? କ'ଣ ଆମେରିକା? ସବୁଠାରୁ ଦୂରଦେଶୀ ତ ବାପଦାଦା ଅଟନ୍ତି ନା? ଜଣେ ଆକାରୀ ବତନରୁ ଆସୁଛନ୍ତି, ଆଉ ଜଣେ ପରମଧାମରୁ ଆସୁଛନ୍ତି। ତେବେ ଆମେରିକା କ'ଣ ଏହାଠାରୁ ଆଗକୁ ଅଛି କି? ଆଉ କିଛି ବି ନାହିଁ। ତେବେ ଦୂରଦେଶୀ ପିତା ଏହି ସାକାର ଦୁନିଆର ଦୂରଦେଶୀ ପିଲାମାନଙ୍କ ସହିତ ମିଶୁଛନ୍ତି, ଏହି ନିଶା ତ ଅଛି ନା? ଆଜି ଆମ ପାଇଁ ବାପଦାଦା ଆସିଛନ୍ତି, ଭାରତବାସୀ ତ ବାବାଙ୍କର ହିଁ ଅଟନ୍ତି, କିନ୍ତୁ ଡବଲ ବିଦେଶୀମାନଙ୍କୁ ଦେଖି ବାପଦାଦା ବହୁତ ବିଶେଷ ଖୁସି ହେଉଛନ୍ତି। କାହିଁକି ଜାଣିଛ? ବାପଦାଦା ଦେଖୁଛନ୍ତି ଯେ ଭାରତରେ ତ ବାବା ଆସିଛନ୍ତି, ସେଥିପାଇଁ ଭାରତବାସୀ ପିଲାମାନଙ୍କ ଭିତରେ ଏହାର ଅତିରିକ୍ତ ନିଶା ବା ଖୁସି ରହିଛି। କିନ୍ତୁ ଡବଲ ବିଦେଶୀମାନଙ୍କ ସହିତ ସ୍ନେହ ଏଥିପାଇଁ ରହିଛି ଯେ ଭିନ୍ନ ଭିନ୍ନ ସଂସ୍କୃତିର ବା ଧର୍ମର ହୋଇ ମଧ୍ୟ ବ୍ରାହ୍ମଣ ଧର୍ମକୁ ପରିବର୍ତ୍ତିତ ହୋଇଯାଇଛନ୍ତି, ହୋଇଯାଇଛ ନା? ଏବେ ଆଉ ଏଭଳି ସଂକଳ୍ପ ଆସୁନାହିଁ ତ? ଏହା ଭାରତୀୟ କଲଚର ଅର୍ଥାତ୍ ସଂସ୍କୃତି ଅଟେ। ଆମର କଲଚର, ଆମର ପରମ୍ପରା ତ ଭିନ୍ନ ଅଟେ ନା? ଏବେ ବାପଦାଦା ଫଳାଫଳ ରୂପରେ ଦେଖୁଛନ୍ତି ଯେ ସମସ୍ତେ ଗୋଟିଏ କଲଚରର ହୋଇଯାଇଛନ୍ତି, ଚାହେ ଯେଉଁ ଦେଶର ବି ହୋଇଥାନ୍ତୁ ନା କାହିଁକି। ସାକାର ଶରୀର ପାଇଁ ଦେଶ ଭିନ୍ନ ଭିନ୍ନ ଅଟେ, କିନ୍ତୁ ଆତ୍ମା ବ୍ରାହ୍ମଣ କଲଚରର ଅଟେ। ଆଉ ଗୋଟିଏ କଥା, ଡବଲ ବିଦେଶୀମାନଙ୍କର ବାପଦାଦାଙ୍କୁ ବହୁତ ଭଲ ଲାଗେ, ଜାଣିଛ ତାହା କ'ଣ? ଅତି ଶୀଘ୍ର ସେବାରେ ଲାଗିଯାଇଥାନ୍ତି, ଆଉ କ'ଣ କୁହ, ଚାକିରି ମଧ୍ୟ କରୁଛନ୍ତି, ସେବା ମଧ୍ୟ କରୁଛନ୍ତି। ଏମିତି ତ ଭାରତରେ ମଧ୍ୟ କରୁଛନ୍ତି, ଭାରତରେ ମଧ୍ୟ ପିଲାମାନେ ଚାକିରି କରୁଛନ୍ତି। ଯାହା ବି ହୋଇଯାଉ, ସତ୍ୟତା ପୂର୍ବକ ନିଜର ଦୁର୍ବଳତାକୁ ଶୁଣାଇ ଦିଅନ୍ତି, ସ୍ପଷ୍ଟବାଦୀ ଅଟନ୍ତି। ଆଚ୍ଛା, ତେବେ କ'ଣ ଭାରତବାସୀ ସ୍ପଷ୍ଟବାଦୀ ନୁହନ୍ତି? ବାପଦାଦା ଏହି କଥା ଦେଖୁଛନ୍ତି ଯେ ଯେତେ ଦୂରରେ ରହୁଥିଲେ ମଧ୍ୟ ବାପଦାଦାଙ୍କର ସ୍ନେହ ଥିବା କାରଣରୁ ସ୍ନେହରେ ଅଧିକାଂଶ ପିଲା ପାସ୍ ଅଟନ୍ତି। ଏହାର ତ ଭାରତବାସୀଙ୍କର ନିଶ୍ଚିତ ସୌଭାଗ୍ୟ ଅଟେ। କିନ୍ତୁ ସେମାନେ ଦୂରରେ ରହୁଥିଲେ ମଧ୍ୟ ସ୍ନେହରେ ସମସ୍ତେ ପାସ୍ ହୋଇଯାଇଛନ୍ତି। ଯଦି ବାପଦାଦା ପଚାରିବେ, ତେବେ ସ୍ନେହରେ କୌଣସି କମି ବେଶି ଅଛି କି? ବାବାଙ୍କ ପ୍ରତି ସ୍ନେହର ବିଷୟ ଉପରେ ଶତକଡ଼ାର ହିସାବ ଅଛି କି? ଯେଉଁମାନେ ଭାବୁଛନ୍ତି ସ୍ନେହରେ 100% ଅଟନ୍ତି, ସେମାନେ ହାତ ଉଠାଅ। ସମସ୍ତେ ହାତ ଉଠାଇଲେ। ଆଚ୍ଛା, 100% ସ୍ନେହ ଅଛି ତ? ଭାରତବାସୀ ଉଠାଇ ନାହାନ୍ତି କି? ଦେଖ, ଭାରତକୁ ତ ସବୁଠାରୁ ବଡ଼ ଭାଗ୍ୟ ମିଳିଛି, ଯାହାକି ବାବା ଭାରତକୁ ହିଁ ଆସିଛନ୍ତି। ଏଥିରେ ବାବାଙ୍କୁ ଆମେରିକା ପସନ୍ଦ ଆସିଲା ନାହିଁ, କିନ୍ତୁ ଭାରତ ପସନ୍ଦ ଆସିଲା। ଇଏ ମାନେ ଆମେରିକାର ଗାୟତ୍ରୀ ଭଉଣୀ ସମ୍ମୁଖରେ ବସିଛି ନା, ତେଣୁ ଆମେରିକାର ନାମ କୁହାଯାଉଛି। କିନ୍ତୁ ଦୂରରେ ରହିଥିଲେ ମଧ୍ୟ ସ୍ନେହ ବହୁତ ଅଧିକ, ଯଦିଓ ସମସ୍ୟା ଆସୁଛି, ପୁଣି ବି ବାବା ବାବା କହି ସମସ୍ୟାକୁ ସମାପ୍ତ କରିଦେଉଛନ୍ତି। ତେବେ ସ୍ନେହ ବିଷୟରେ ତ ବାପଦାଦା ମଧ୍ୟ ପାସ୍ କରିଦେଲେ, କିନ୍ତୁ ଏବେ ଆଉ କେଉଁଥିରେ ପାସ୍ ହେବାର ଅଛି? ହେବାର ତ ଅଛି ନା, ଅଟୋ ମଧ୍ୟ ଏବଂ ହେବ ମଧ୍ୟ। ତେବେ ବର୍ତ୍ତମାନର ସମୟ ଅନୁସାରେ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ପ୍ରତ୍ୟେକ ସନ୍ତାନ ଭିତରେ ସ୍ୱ ପରିବର୍ତ୍ତନର ଶକ୍ତିର ମାତ୍ରା ଯେପରି ସ୍ନେହର ଶକ୍ତିରେ ହାତ ଉଠାଇଥିଲ, ସମସ୍ତେ ହାତ ଉଠାଇଥିଲ ନା, ତେବେ ସେତିକି ତୀବ୍ର ଗତି ସ୍ୱ ପରିବର୍ତ୍ତନର ଅଛି ତ? ଏଥିରେ ଅଧା ହାତ ଉଠାଇବ ନା ପୁରା ଉଠାଇବ, କ'ଣ ଉଠିବ? ପରିବର୍ତ୍ତନ ମଧ୍ୟ କରୁଛ, କିନ୍ତୁ ସମୟ ଲାଗୁଛି। ତେବେ ସମୟର ସମୀପତା ଅନୁସାରେ ସ୍ୱ ପରିବର୍ତ୍ତନର ଶକ୍ତି ଏଭଳି ତୀବ୍ର ହେବା ଦରକାର ଯେପରି କାଗଜ ଉପରେ ବିନ୍ଦୁ ଲଗାଇବା ପାଇଁ କେତେ ସମୟ ଲାଗୁଛି, କେତେ ସମୟ ଲାଗୁଛି, ଗୋଟିଏ ସେକେଣ୍ଡ ବି ନୁହେଁ, ଠିକ୍ ଅଛି ନା? ତେବେ ଏହିଭଳି ତୀବ୍ର ଗତି ଅଛି ତ? କ'ଣ ଏଥିରେ ହାତ ଉଠାଇବା ପାଇଁ କହିବା? ଏଥିରେ ଅଧା ହାତ ଉଠିବ, ଯେହେତୁ ସମୟର ଗତି ବହୁତ ତୀବ୍ର ଅଟେ, ତେଣୁ ସ୍ୱ ପରିବର୍ତ୍ତନର ଶକ୍ତି ମଧ୍ୟ ସେତିକି ତୀବ୍ର ହେବା ଦରକାର। ତେଣୁ ଯେତେବେଳେ ପରିବର୍ତ୍ତନ ଶବ୍ଦ କହୁଛ, ସେଥିରେ ପରିବର୍ତ୍ତନ ପୂର୍ବରୁ ପ୍ରଥମେ ସ୍ୱ ଶବ୍ଦକୁ ସର୍ବଦା ମନେ ରଖିଥାଅ। କେବଳ ପରିବର୍ତ୍ତନ ନୁହେଁ, ସ୍ୱ ପରିବର୍ତ୍ତନ, ବାପଦାଦାଙ୍କର ମନେ ଅଛି ଯେ ପିଲାମାନେ ଗୋଟିଏ ବର୍ଷ ପାଇଁ ବାପଦାଦାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସଂସ୍କାର ପରିବର୍ତ୍ତନ ଦ୍ୱାରା ସଂସାର ପରିବର୍ତ୍ତନ କରିବୁ। ମନେ ଅଛି ତ, ସଂସ୍କାର ପରିବର୍ତ୍ତନ ଦ୍ୱାରା ସଂସାର ପରିବର୍ତ୍ତନ କରିବାର ବର୍ଷ ମଧ୍ୟ ପାଳନ କରିଛ। ତେବେ ସଂସାରର ଗତି ତ ଅତି ଆଡ଼କୁ ଯାଉଛି, କିନ୍ତୁ ସଂସ୍କାର ପରିବର୍ତ୍ତନର ଗତି ସେତିକି ତୀବ୍ର ବେଗୀ ଅଟେ ତ? ଏମିତି ତ ବିଦେଶର ବିଶେଷତା ହେଲା, ସାଧାରଣ ରୀତିରେ ମଧ୍ୟ ବିଦେଶ ତୀବ୍ର ଗତିରେ ଚାଲେ ଏବଂ ତୀବ୍ର ଗତିରେ କାର୍ଯ୍ୟ କରେ। ତେଣୁ ବାବା ପଚାରୁଛନ୍ତି ଯେ ସଂସ୍କାର ପରିବର୍ତ୍ତନ କରିବାରେ ତୀବ୍ର ଗତି ଅଛି ତ? ତେଣୁ ବାପ ଦାଦା ସ୍ୱ ପରିବର୍ତ୍ତନର ଗତି ଏବେ ତୀବ୍ର ଦେଖିବାକୁ ଚାହୁଁଛନ୍ତି। ସମସ୍ତେ ପଚାରୁଛ ନା, ବାପ ଦାଦା କ'ଣ ଚାହୁଁଛନ୍ତି? ପରସ୍ପର ଭିତରେ ଆଲୋଚନା କରୁଛ ନା, କ'ଣ ପରସ୍ପରକୁ ପଚାରୁଛ ବାପ ଦାଦା କ'ଣ ଚାହୁଁଛନ୍ତି? ତେବେ ବାପ ଦାଦା ଏହି କଥା ଚାହୁଁଛନ୍ତି, ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ଲାଗିଯାଉ, ଯେପରି କାଗଜ ଉପରେ ବିନ୍ଦୁ ଲାଗିଯାଉଛି ନା, ତାଠାରୁ ମଧ୍ୟ ଆହୁରି ଶୀଘ୍ର। ପରିବର୍ତ୍ତନ କ୍ଷେତ୍ରରେ ଯାହା ଅଯଥାର୍ଥ ଅଟେ ସେଥିରେ ବିନ୍ଦୁ ଲାଗିଯାଉ। କ'ଣ ବିନ୍ଦୁ ଲଗାଇବା ଜଣା ଅଛି ତ? ଜଣା ଅଛି ତ? ଅଛି ନା, କିନ୍ତୁ କେବେ କେବେ ପ୍ରଶ୍ନବାଚକ ଚିହ୍ନ ଲାଗିଯାଉଛି। ଲଗାଉଛ ବିନ୍ଦୁ, କିନ୍ତୁ ହୋଇଯାଉଛି ପ୍ରଶ୍ନବାଚକ ଚିହ୍ନ। ଏସବୁ କ'ଣ? ଏସବୁ କାହିଁକି? ଏହି କାହିଁକି ଏବଂ କ'ଣ ବିନ୍ଦୁକୁ ପ୍ରଶ୍ନବାଚକରେ ପରିବର୍ତ୍ତନ କରିଦେଉଛ? ବାପ ଦାଦା ତ ପୂର୍ବରୁ ମଧ୍ୟ କହିଛନ୍ତି ହ୍ୱାଇ ହ୍ୱାଇ ଅର୍ଥାତ୍ କ'ଣ କର ନାହିଁ, ତେବେ କ'ଣ କରିବ? ଫ୍ଲାଇ କର ଅର୍ଥାତ୍ ଉଡ଼, ନଚେତ୍ ବା ବାହା କର, କିନ୍ତୁ ହ୍ୱାଇ ହ୍ୱାଇ କର ନାହିଁ। କିନ୍ତୁ ହ୍ୱାଇ ହ୍ୱାଇ କରିବା ଶୀଘ୍ର ଆସିଯାଉଛି ନା, କ'ଣ ଠିକ୍ କଥା ନା? ତେଣୁ ଯେତେବେଳେ ହ୍ୱାଇ ଶବ୍ଦ ଆସୁଛି ତାକୁ ବାହା ବାହା କରିଦିଅ। ଯିଏ ବି ଯାହା କରୁ ବା କିଛି କରୁ, ତୁମେ କୁହ ବା ଡ୍ରାମା ବା, ଇଏ କାହିଁକି କହିଲା, ଇଏ କାହିଁକି କରିଲା, ନାଇଁ ଇଏ କରିଲେ ଯାଇ ମୁଁ କରିବି ନାହିଁ। ଆଜିକାଲି ବାପଦାଦା ଦେଖୁଛନ୍ତି, ଶୁଣାଇ ଦେବା, ପରିବର୍ତ୍ତନ କରିବାର ଅଛି ନା? ତେବେ ଆଜିକାଲି ଚାହେଁ ଭାରତ ହେଉ ବା ବିଦେଶ ହେଉ, ଉଭୟ ପଟେ ଗୋଟିଏ ପ୍ରକାରର କଥାର ଲହର ଦେଖାଯାଉଛି। ଜାଣିଛ ତାହା କ'ଣ? ଏହା ହେବା ଉଚିତ, ଏହା ମିଳିବା ଉଚିତ, ଇଏ ଏଭଳି କରିବା ଉଚିତ, ମୁଁ ଯାହା କହୁଛି ବି ଭାବୁଛି ତାହା ହିଁ ହେବା ଉଚିତ, ତେବେ ଏହା ହେବା ଉଚିତ, ତାହା ହେବା ଉଚିତ, ଏଭଳି ସଂକଳ୍ପ ଯଦି ମନ ଭିତରେ ମଧ୍ୟ ରହିଥିବ, ତେବେ ଏହି ବ୍ୟର୍ଥ ବିଚାର କେବେ ବି ଭଲ ହେବା ପାଇଁ ଦେବ ନାହିଁ। ତେଣୁ ବାପ ଦାଦା ମଧ୍ୟ ସମସ୍ତଙ୍କର ଅଳ୍ପ ସମୟର ବ୍ୟର୍ଥ ସଂକଳ୍ପର ଚାର୍ଟକୁ ନୋଟ୍ କରିଛନ୍ତି ଏବଂ ଚେକ୍ କରିଛନ୍ତି। ବାପ ଦାଦାଙ୍କ ପାଖରେ ତ ଶକ୍ତିଶାଳୀ ଯନ୍ତ୍ରପାତି ଅଛି ନା, ତୁମମାନଙ୍କର କମ୍ପ୍ୟୁଟର ଭଳି ନାହିଁ, କାହିଁକି ନା ତୁମ କମ୍ପ୍ୟୁଟର ତ ଗାଳି ବି ଦେଉଛି, କିନ୍ତୁ ବାପ ଦାଦାଙ୍କ ପାଖରେ ଚେକିଂ ମେସିନାରୀ ବହୁତ କ୍ଷିପ୍ର ଗତିବାଲା ରହିଛି। ତେଣୁ ବାପ ଦାଦା ଦେଖିଲେ ଯେ ଅଧିକାଂଶ ପିଲାମାନଙ୍କ ବ୍ୟର୍ଥ ସଂକଳ୍ପ ସାରା ଦିନ ଭିତରେ ମଝିରେ ମଝିରେ ଚାଲୁଛି। ତେବେ କଥା କ'ଣ କି, ଏହି ବ୍ୟର୍ଥ ସଂକଳ୍ପର ଓଜନ ଟିକେ ଭାରି ଅଟେ ଏବଂ ସମର୍ଥ ସଂକଳ୍ପର ଓଜନ ତାଠାରୁ କମ୍। ତେଣୁ ମଝିରେ ମଝିରେ ଯେଉଁ ସବୁ ବ୍ୟର୍ଥ ସଂକଳ୍ପ ଚାଲୁଛି ସେଗୁଡ଼ିକ ବୁଦ୍ଧିକୁ ଭାରି କରିଦେଉଛି, ପୁରୁଷାର୍ଥକୁ ମଧ୍ୟ ଭାରି କରିଦେଉଛି, ଯେହେତୁ ବୋଝ ଅଟେ ତେଣୁ ନିଜ ଆଡ଼କୁ ଟାଣି ନେଉଛି। ସେଥିପାଇଁ ଶୁଭ ସଂକଳ୍ପ ଯାହାକି ସ୍ୱ ଉନ୍ନତିର ଲିଫ୍ଟ ଅଟେ, ସିଡ଼ି ବି ନୁହେଁ ଲିଫ୍ଟ ଅଟେ, ତାହା କାମ ହୋଇଯିବା କାରଣରୁ ମେହନତର ସିଡ଼ି ଚଢ଼ିବାକୁ ପଡୁଛି। ତେବେ ଶୁଭ ସଂକଳ୍ପ ଯାହାକି ସ୍ୱ ଉନ୍ନତିର ଲିଫ୍ଟ ଅଟେ, ସିଡ଼ି ବି ନୁହେଁ ଲିଫ୍ଟ ଅଟେ, ତାହା କମ୍ ହୋଇଯିବା କାରଣରୁ ମେହନତର ସିଡ଼ି ଚଢ଼ିବାକୁ ପଡୁଛି। ତେଣୁ ବ୍ୟର୍ଥ ସଂକଳ୍ପକୁ ସମାପ୍ତ କରିବା ପାଇଁ ଅମୃତ ବେଳାଠାରୁ ଆରମ୍ଭ କରି ରାତ୍ରି ପର୍ଯ୍ୟନ୍ତ କେବଳ ଦୁଇଟି ଶବ୍ଦକୁ ମନେ ପକାଅ ଏବଂ ତାକୁ ସଂକଳ୍ପରେ, ବାଣୀରେ ଏବଂ କର୍ମରେ କାର୍ଯ୍ୟକାରୀ କର, ବାସ୍ତବିକ ରୂପରେ କାମରେ ଲଗାଅ। ସେହି ଦୁଇଟି ଶବ୍ଦ ହେଲା ସ୍ୱମାନ ଏବଂ ସମ୍ମାନ। ସ୍ୱମାନରେ ରହିବାର ଅଛି ଏବଂ ସମ୍ମାନ ଦେବାର ଅଛି, ଯିଏ ଯେମିତି ବି ହୋଇଥାଉ କିନ୍ତୁ ମୋତେ ସମ୍ମାନ ଦେବାର ଅଛି। ସମ୍ମାନ ଦେବା ଏବଂ ସ୍ୱମାନରେ ସ୍ଥିତ ହେବା ଦୁଇଟି ଯାକର ସନ୍ତୁଳନ ଦରକାର। କେତେବେଳେ ସ୍ୱମାନରେ ଅଧିକ ରହୁଛ କିନ୍ତୁ ସମ୍ମାନ ଦେବାରେ କମି ରହିଯାଉଛି, ଏମିତି ବି ନୁହେଁ ଯେ କେହି ସମ୍ମାନ ଦେଲେ ଯାଇ ମୁଁ ଦେବି, ନାହିଁ ମୋତେ ଦାତା ହେବାର ଅଛି। ଶିବଶକ୍ତି ପାଣ୍ଡବ ସେନା ଦାତାଙ୍କର ସନ୍ତାନ, ଦାତା ଅଟନ୍ତି, ସିଏ ଦେଲେ ଯାଇ ମୁଁ ଦେବି, ଏହା ତ ବ୍ୟବସାୟ ହୋଇଗଲା, ଦାତା ହେଲା ନାହିଁ ନା। ତେଣୁ ତୁମେମାନେ ବ୍ୟବସାୟୀ ଅଟ ନା ଦାତା ଅଟ? ଦାତା କେବେ ହେଲେ ନେବତା ହେବ ନାହିଁ। ନିଜର ବୃତ୍ତିରେ ଏବଂ ଦୃଷ୍ଟିରେ ଏହି ଲକ୍ଷ୍ୟ ରଖ ଯେ ମୋତେ ଅନ୍ୟମାନଙ୍କୁ ନୁହେଁ, ମୋତେ ସର୍ବଦା ସମସ୍ତଙ୍କ ପ୍ରତି, ଚାହେ ଅଜ୍ଞାନୀ ହୋଇଥାଉ ଚାହେ ଜ୍ଞାନୀ ହୋଇଥାଉ, ସମସ୍ତଙ୍କ ପ୍ରତି, ଅଜ୍ଞାନୀ ଆତ୍ମାଙ୍କ ପ୍ରତି ପୁଣି ବି ଶୁଭ ଭାବନା ରଖୁଛ, କିନ୍ତୁ ଜ୍ଞାନୀ ତୁ ଆତ୍ମାଙ୍କ ପ୍ରତି ପରସ୍ପର ଭିତରେ ସବୁ ସମୟରେ ଶୁଭ ଭାବନା ଶୁଭ କାମନା ରହୁ। ନିଜର ଦୃଷ୍ଟି ଏବଂ ବୃତ୍ତି ଏହିଭଳି ହୋଇଯାଉ। ବାସ୍ ଦୃଷ୍ଟିରେ ଯେପରି ସ୍ଥୂଳ ବିନ୍ଦୁ ରହିଛି, ବିନ୍ଦୁ କେବେ ଲୁଚି ଯାଉଛି କି? ଆଖି ଭିତରୁ ଯଦି ବିନ୍ଦୁ ଚାଲିଯିବ ତେବେ କଣ ହୋଇଯିବ ଦେଖିପାରିବ? ତେବେ ଯେପରି ଆଖି ଭିତରେ ବିନ୍ଦୁ ସମାହିତ ଅଟେ, ସେହିପରି ଆତ୍ମା ବିନ୍ଦୁ ଏବଂ ବାବା ବିନ୍ଦୁ ମଧ୍ୟ ତୁମ ନୟନରେ ସମାହିତ ହୋଇ ରହିଥାନ୍ତୁ। ଯେପରି ଦେଖିବାବାଲା ବିନ୍ଦୁ କେବେ ବି ଅଲଗା ହେଉ ନାହିଁ, ସେହିପରି ଆତ୍ମା ଭିତରେ ବାବାଙ୍କର ସ୍ମୃତି ରୂପକ ବିନ୍ଦୁ ସ୍ମୃତି ପଟଳରୁ ଦୃଷ୍ଟିରୁ କେବେ ବି ଦୂରେଇ ନ ଯାଉ। ଫଲୋ ଫାଦର କରିବାର ଅଛି ନା? ତେବେ ବାବାଙ୍କର ଦୃଷ୍ଟିରେ ବା ବୃତ୍ତିରେ ଯେପରି ପ୍ରତ୍ୟେକ ସନ୍ତାନ ପାଇଁ ସମ୍ମାନ ରହିଛି ଏବଂ ସମ୍ମାନ ରହିଛି, ସେହିପରି ନିଜର ଦୃଷ୍ଟିରେ ଏବଂ ବୃତ୍ତିରେ ସମ୍ମାନ ତଥା ସମ୍ମାନ ରହୁ। ସମ୍ମାନ ଦେବା ଦ୍ୱାରା ତୁମ ମନ ଭିତରେ ଯାହା ସବୁ ରହୁଛି, ଇଏ ପରିବର୍ତ୍ତନ ହୋଇଯାଉ, ଇଏ ଏପରି ନ କରୁ, ଇଏ ଏଇଭଳି ହୋଇଯାଉ, ଏସବୁ ଶିକ୍ଷା ଦ୍ୱାରା ହୋଇପାରିବ ନାହିଁ, ବରଂ ସମ୍ମାନ ଦେବା ଦ୍ୱାରା ସେଇଭଳି କରିବାକୁ ଲାଗିବେ। ତୁମର ବୃତ୍ତି ଦ୍ୱାରା ପରିବର୍ତ୍ତନ ହେବେ, କହିବା ଦ୍ୱାରା ହେବେ ନାହିଁ। ତେଣୁ ଏବେ କ'ଣ କରିବ? ସମ୍ମାନ ଏବଂ ସମ୍ମାନ ଦୁଇଟି ଯାକ ମନେ ରହିବ ନା କେବଳ ସମ୍ମାନ ମନେ ରହିବ? ତେବେ ଅନ୍ୟକୁ ସମ୍ମାନ ଦେବା ଅର୍ଥ ସମ୍ମାନ ନେବା, କାହାକୁ ବି ସମ୍ମାନ ଦେବା ଅର୍ଥ ନିଜେ ସମ୍ମାନୀୟ ହେବା। ତେବେ ଆତ୍ମିକ ସ୍ନେହର ଲକ୍ଷଣ ହେଲା ଅନ୍ୟର କମିକୁ ନିଜର ଶୁଭ ଭାବନା ଶୁଭ କାମନା ଦ୍ୱାରା ପରିବର୍ତ୍ତନ କରିବା। ବାପ ଦାଦା ତ ଏବେ ପୂର୍ବ ସନ୍ଦେଶରେ ଜଣାଇଥିଲେ ଯେ ବର୍ତ୍ତମାନ ସମୟରେ ନିଜର ସ୍ୱରୂପକୁ ଦୟାଶୀଳ କର, ଶେଷ ଜନ୍ମରେ ମଧ୍ୟ ତୁମମାନଙ୍କର ଜଡ଼ଚିତ୍ର ଦୟାଶୀଳ ହୋଇ ଭକ୍ତମାନଙ୍କ ଉପରେ ଦୟା କରି ଚାଲିଛି। ଯଦି ଚିତ୍ର ଏତେ ଦୟାଳୁ ଅଟେ, ତେବେ ଚୈତନ୍ୟରେ କ'ଣ ନ ହୋଇଥିବ? ଚୈତନ୍ୟ ତ ଦୟାର ଖଣି ହୋଇଥିବ। ତେଣୁ ଏବେ ଦୟାର ଖଣି ହୋଇଯାଅ, ଯିଏ ବି ଆସୁ ତାକୁ ଦୟା ମିଳୁ, ଏହା ହିଁ ହେଉଛି ସ୍ନେହର ପ୍ରତୀକ। ତେବେ କରିବାକୁ ତ ହେବ ନା? ନା କେବଳ ଶୁଣିବାର ଅଛି, କରିବାକୁ ହିଁ ପଡ଼ିବ, ହେବାକୁ ହିଁ ପଡ଼ିବ। ତେବେ ବାପ ଦାଦା କ'ଣ ଚାହୁଁଛନ୍ତି ତାର ଉତ୍ତର ଦେଉଛନ୍ତି। ପ୍ରଶ୍ନ ପଚାରୁଛ ନା? ତେଣୁ ବାପ ଦାଦା ଉତ୍ତର ଦେଉଛନ୍ତି। ବର୍ତ୍ତମାନ ସମୟରେ ସେବାରେ ତ ବୃଦ୍ଧି ଭଲ ହେଉଛି, ଚାହେ ବିଦେଶରେ ଚାହେ ଭାରତରେ, କିନ୍ତୁ ବାପଦାଦା ଚାହୁଁଛନ୍ତି ଯେ ଏଭଳି କୌଣସି ନିମିତ୍ତ ଆତ୍ମା ବାହାର କର ଯିଏକି କିଛି ବିଶେଷ କାର୍ଯ୍ୟ କରି ଦେଖାଉ। ଏଭଳି କେହି ସହଯୋଗୀ ହୁଅନ୍ତୁ ଯାହାକି ଆଜି ପର୍ଯ୍ୟନ୍ତ ଯେଉଁ କଥା କରିବାକୁ ଚାହୁଁଛ ତାହା କରି ଦେଖାଇବ। ପ୍ରୋଗ୍ରାମଗୁଡ଼ିକ ତ ବହୁତ କରିସାରିଲଣି, ଯେଉଁଠାରେ ବି ପ୍ରୋଗ୍ରାମ ସବୁ କରିଛ ସେହି ପ୍ରୋଗ୍ରାମଗୁଡ଼ିକ ପାଇଁ ସବୁଆଡ଼ର ପିଲାମାନଙ୍କୁ ବାପଦାଦା ଅଭିନନ୍ଦନ ଜଣାଉଛନ୍ତି। କିନ୍ତୁ ଏବେ ଆଉ କୌଣସି ନବୀନତା କରି ଦେଖାଅ ଯାହାକି ତୁମ ତରଫରୁ ତୁମମାନଙ୍କ ଭଳି ବାବାଙ୍କୁ ପ୍ରତ୍ୟକ୍ଷ କରିବେ। ଏହା ପରମାତ୍ମାଙ୍କର ପାଠପଢ଼ା ଅଟେ, ଏହା ତାଙ୍କ ମୁଖରୁ ବାହାରୁ ଏବଂ ବାବା ବାବା ଶବ୍ଦ ମଧ୍ୟ ଅନ୍ତରରୁ ବାହାରୁ। ତେବେ ସେମାନେ ସହଯୋଗୀ ତ ହେଉଛନ୍ତି, କିନ୍ତୁ ଏବେ ଯେଉଁ ଗୋଟିଏ କଥା ବାକି ରହିଛି ଯେ ସମସ୍ତେ କୁହନ୍ତୁ କେବଳ ଏହିମାନେ ହିଁ ଅଟନ୍ତି, ଏହିମାନେ ହିଁ ଅଟନ୍ତି, ଏହି କଥା ପ୍ରଚାର ହୋଇଯାଉ। ବ୍ରହ୍ମା କୁମାରୀମାନେ ଭଲ କାମ କରୁଛନ୍ତି ଏବଂ କରିପାରିବେ, ଏ କଥା ତ କହୁଛନ୍ତି, କିନ୍ତୁ କେବଳ ଏହିମାନେ ହିଁ ଅଟନ୍ତି ଏବଂ ଏହା ହିଁ ହେଉଛି ପରମାତ୍ମାଙ୍କର ଜ୍ଞାନ। ଏହିଭଳି ବାବାଙ୍କୁ ପ୍ରତ୍ୟକ୍ଷ କରିବାର ଶବ୍ଦ ନିର୍ଭୀକ ଭାବରେ କୁହନ୍ତୁ। ତୁମେମାନେ ତ କହୁଛ ଏହା ପରମାତ୍ମାଙ୍କର କାର୍ଯ୍ୟ, ପରମାତ୍ମା ହିଁ କାର୍ଯ୍ୟ କରାଉଛନ୍ତି, କିନ୍ତୁ ସିଏ କୁହନ୍ତୁ ଯେ ଯେଉଁ ପରମାତ୍ମା ପିତାଙ୍କୁ ସମସ୍ତେ ଡାକୁଛନ୍ତି ଏହା ତାଙ୍କର ହିଁ ଜ୍ଞାନ। ଏବେ ଏହାର ଅନୁଭବ କରାଅ, ଯେପରି ତୁମ ମନ ଭିତରେ ସବୁ ସମୟରେ କ'ଣ ରହୁଛି, ବାବା ବାବା ବାବା। ଏଭଳି କୌଣସି ସଂଗଠନ ବାହାରୁ ଏମାନେ ଭଲ, ଏମାନେ କରିପାରିବେ, ଏ ପର୍ଯ୍ୟନ୍ତ ତ ଆସିଲେଣି, କିଛିଟା ପରିବର୍ତ୍ତନ ହେଲାଣି, କିନ୍ତୁ ଶେଷ ପରିବର୍ତ୍ତନ ହେଲା ଏହି ଗୋଟିଏ ଏହି ଗୋଟିଏ ଏହି ଗୋଟିଏ। ଏହା ସେତେବେଳେ ହେବ ଯେତେବେଳେ ବ୍ରାହ୍ମଣ ପରିବାରବାଲା ଏକରସ ସ୍ଥିତିବାଲା ହୋଇଯିବେ। ଏବେ ତ ସ୍ଥିତି ବଦଳିବାରେ ଲାଗିଛି, ତୁମମାନଙ୍କର ଏକରସ ସ୍ଥିତି ଏକ ଅର୍ଥାତ୍ ଜଣଙ୍କୁ ହିଁ ପ୍ରତ୍ୟକ୍ଷ କରିବ, ଏହା ଠିକ୍ କଥା ନା? ତେଣୁ ଡବଲ ବିଦେଶୀମାନେ ଦୃଷ୍ଟାନ୍ତ ହୁଅ, ସମ୍ମାନ ଦେବାରେ ଏବଂ ସମ୍ମାନରେ ରହିବାରେ ଉଦାହରଣ ହୁଅ। ନମ୍ବର ନେଇ ଯାଅ। ଚାରିଆଡ଼େ ଯେମିତି ମୋହଜିତ ପରିବାରର ଦୃଷ୍ଟାନ୍ତ ଶୁଣାଯାଉଛି ନା, ଯାହାକି ତାଙ୍କର ଚପରାସୀଠାରୁ ନୌକର ଚାକର ସମସ୍ତେ ମୋହଜିତ ଥିଲେ, ସେହିପରି ଯେଉଁ ଆଡ଼କୁ ବି ଯାଆନ୍ତୁ, ଆମେରିକା ଯାଆନ୍ତୁ, ଅଷ୍ଟ୍ରେଲିଆ ଯାଆନ୍ତୁ, ସବୁ ଦେଶରେ ଏକ ରସ, ଏକ ମତ, ସମାନରେ ରହିବା ବାଲା ଏବଂ ସମ୍ମାନ ଦେବା ବାଲା ଦେଖନ୍ତୁ। ଥିରେ ନମ୍ବର ନିଅ, କଣ ନେଇପାରିବ ନା, ନେଇପାରିବ କି? ଇଚ୍ଛା ଚାରିଆଡ଼ର ବାବାଙ୍କର ନୟନରେ ସମାହିତ ହୋଇଥିବା ନୟନର ଜ୍ୟୋତି ପିଲାମାନଙ୍କୁ, ସର୍ବଦା ଏକରସ ସ୍ଥିତିରେ ସ୍ଥିତ ରହୁଥିବା ପିଲାମାନଙ୍କୁ, ସର୍ବଦା ଭାଗ୍ୟର ତାରକା ଚମକୁଥିବା ଭାଗ୍ୟବାନ ପିଲାମାନଙ୍କୁ, ସର୍ବଦା ସମାନ ଏବଂ ସମ୍ମାନକୁ ଏକାଠି ରଖୁଥିବା ପିଲାମାନଙ୍କୁ, ସର୍ବଦା ପୁରୁଷାର୍ଥର ଗତିକୁ ତୀବ୍ର କରୁଥିବା ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ଆଶୀର୍ବାଦ ଏବଂ ନମସ୍ତେ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ, ନମସ୍ତେ, ନମସ୍ତେ ବାବା। ବାବାଙ୍କର ବରଦାନ, ସଚ୍ଚା ସାଥୀଙ୍କର ସଙ୍ଗରେ ରହୁଥିବା ସମସ୍ତଙ୍କଠାରୁ ଭିନ୍ନ ନିର୍ମୋହି ଆତ୍ମା ହୁଅ। ସଚ୍ଚା ସାଥୀଙ୍କର ସଙ୍ଗରେ ରହୁଥିବା ସମସ୍ତଙ୍କଠାରୁ ଭିନ୍ନ ନିର୍ମୋହି ଆତ୍ମା ହୁଅ। ପ୍ରତିଦିନ ଅମୃତ ବେଳାରେ ସର୍ବସମ୍ବନ୍ଧର ସୁଖ ବାପଦାଦାଙ୍କଠାରୁ ଗ୍ରହଣ କରି ଅନ୍ୟମାନଙ୍କୁ ଦାନ କର। ନିଜେ ସର୍ବସୁଖର ଅଧିକାରୀ ହୁଅ ଏବଂ ଅନ୍ୟମାନଙ୍କୁ ମଧ୍ୟ କର। କୌଣସି ବି କାର୍ଯ୍ୟରେ ସାକାର ସାଥୀ ମନେ ନ ପଡ଼ନ୍ତୁ, ପ୍ରଥମେ ବାବାଙ୍କର ହିଁ ସ୍ମୃତି ଆସୁ, କାହିଁକି ନା ତୁମର ସଚ୍ଚା ମିତ୍ର ବାବା ହିଁ ଅଟନ୍ତି। ଯଦି ସଚ୍ଚା ସର୍ବଦା ସାଥୀଙ୍କର ସଙ୍ଗରେ ରହିବ, ତେବେ ଅତି ସହଜରେ ସମସ୍ତଙ୍କଠାରୁ ସ୍ୱତନ୍ତ୍ର ଅନନ୍ୟ ଆତ୍ମା ହୋଇଯିବ। ଯେଉଁମାନେ ସର୍ବସମ୍ବନ୍ଧରେ ପ୍ରତ୍ୟେକ କାର୍ଯ୍ୟରେ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇଥାନ୍ତି, ସେମାନେ ସହଜରେ ନିର୍ମୟୀ ହୋଇଯାଆନ୍ତି। ସେମାନଙ୍କର କୌଣସି ଆଡ଼େ ଆକର୍ଷଣ ନଥାଏ, ଅର୍ଥାତ୍ ଢଳି ନଥାନ୍ତି। ସେଥିପାଇଁ ସେମାନେ କେବେ ବି ମାୟାଠାରୁ ପରାଜିତ ହୋଇପାରିବେ ନାହିଁ। ଆଜିର ସ୍ଲୋଗାନ, ମାୟାକୁ ଦେଖିବା ପାଇଁ ବା ଜାଣିବା ପାଇଁ ତ୍ରିକାଳଦର୍ଶୀ ଏବଂ ତ୍ରିନେତ୍ରୀ ହୁଅ, ତେବେ ଯାଇ ବିଜୟୀ ହେବ। ମାୟାକୁ ଦେଖିବା ପାଇଁ ବା ଜାଣିବା ପାଇଁ ତ୍ରିକାଳଦର୍ଶୀ ଏବଂ ତ୍ରିନେତ୍ରୀ ହୁଅ, ତେବେ ଯାଇ ବିଜୟୀ ହେବ। ଆଜିର ଅବ୍ୟକ୍ତ ଇସାରା, ସତ୍ୟତା ଏବଂ ସଭ୍ୟତା ରୂପୀ କଲଚରକୁ ଅପଣାଅ, ସତ୍ୟତା ଏବଂ ସଭ୍ୟତା ରୂପୀ କଲଚରକୁ ଆପଣାଅ। ଦ୍ୱିତୀୟ ନମ୍ବର, ସତ୍ୟତାର ଚିହ୍ନ ହେଲା ସଭ୍ୟତା। ଯଦି ତୁମେ ସଚ୍ଚା ଅଟ, ସତ୍ୟତାର ଶକ୍ତି ତୁମ ଭିତରେ ଅଛି, ତେବେ ସଭ୍ୟତାକୁ କେବେ ବି ଛାଡ଼ ନାହିଁ। ସତ୍ୟତାର ଚିହ୍ନ ହେଲା ସଭ୍ୟତା। ଯଦି ତୁମେ ସଚ୍ଚା ଅଟ, ସତ୍ୟତାର ଶକ୍ତି ତୁମ ଭିତରେ ଅଛି, ତେବେ ସଭ୍ୟତାକୁ କେବେ ବି ଛାଡ଼ ନାହିଁ। ସତ୍ୟତାକୁ ପ୍ରମାଣିତ କର, କିନ୍ତୁ ସଭ୍ୟତା ପୂର୍ବକ କର। ଯଦି ସଭ୍ୟତାକୁ ଛାଡ଼ି ଅସଭ୍ୟତାରେ ଆସି ସତ୍ୟକୁ ପ୍ରମାଣିତ କରିବାକୁ ଚାହିଁବ, ତେବେ ତାହା ପ୍ରମାଣିତ ହୋଇପାରିବ ନାହିଁ। ଅସଭ୍ୟତାର ଲକ୍ଷଣ ହେଲା ଜିଦ୍ କରିବା ଏବଂ ସଭ୍ୟତାର ଲକ୍ଷଣ ହେଲା ନିର୍ମାଣ, ଅର୍ଥାତ୍ ନମ୍ରତା। ସତ୍ୟକୁ ପ୍ରମାଣିତ କରିବା ବାଲା ସର୍ବଦା ନିଜେ ନିର୍ମାଣ ହୋଇ ସଭ୍ୟତା ପୂର୍ବକ ବ୍ୟବହାର କରିବ। ସତ୍ୟକୁ ପ୍ରମାଣିତ କରିବା ବାଲା ସର୍ବଦା ନିଜେ ନିର୍ମାଣ ହୋଇ ସଭ୍ୟତା ପୂର୍ବକ ବ୍ୟବହାର କରିବ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।